ആകാശവാണി ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଅପରେସନ ସିନ୍ଦୁର ସମ୍ପର୍କରେ ଅବଗତ କରାଇବାକୁ ଆଜିଠାରୁ ଚାରୋଟି ରାଷ୍ଟ୍ରକୁ ଗସ୍ତରେ ଯିବ ପ୍ରଥମ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ। ଭାରତ ଜର୍ମାନୀ ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଜର୍ମାନ ଚାନ୍ସେଲରଙ୍କ ସହ କଥାବାର୍ତ୍ତା କଲେ ପ୍ରଧାନମନ୍ତ୍ରୀ। ସମବାୟ ସମିତିଗୁଡ଼ିକ ମାଧ୍ୟମରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସ୍ଥାୟୀ ବିକାଶ ଉପରେ ଗୁରୁତ୍ୱ ଦେଲେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ। ସାଧାରଣ ଜନତାଙ୍କ ପାଇଁ ଆଜିଠୁ ଉନ୍କକ୍ତ ହେବ ଅଟାରୀ ୱାଘା ଚେକ୍ପୋଷ୍ଟ ବିଟିଂ ରିଟ୍ରେଟ୍ ସମାରୋହ ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ। ଅପରେସନ ସିନ୍ଦୁର ସମ୍ପର୍କରେ ଭାରତର କୂଟନୈତିକ ପ୍ରଚାର ପାଇଁ ଗଠିତ ସାତଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ମଧ୍ୟରୁ ପ୍ରଥମ ଦଳ ଆଜି ଯାତ୍ରା ଆରମ୍ଭ କରିବ। ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଧେଙ୍କ ନେତୃତ୍ୱରେ ଏହି ଦଳ ସଂଯୁକ୍ତ ଆରବ ଏମିରେଟ୍ସ, ଲାଇବେରିଆ, କଙ୍ଗୋ ଏବଂ ସିଏରା ଲିଓନ୍ ଗସ୍ତରେ ଯିବେ। ଜେଡିୟୁ ସାଂସଦ ସଞ୍ଜୟ ଝା ଏବଂ ଡିଏମ୍କେ ସାଂସଦ କାନିମୋଝି କରୁଣାନିଧିଙ୍କ ନେତୃତ୍ୱାଧୀନ ଅନ୍ୟ ଦୁଇଟି ଦଳ ଆସନ୍ତାକାଲି ଗସ୍ତରେ ଯିବାର କାର୍ଯ୍ୟସୂଚୀ ରହିଛି। ସଞ୍ଜୟ ଝାଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀ ଇଣ୍ଡୋନେସିଆ, ମାଲେସିଆ, କୋରିଆ ଗଣରାଜ୍ୟ, ଜାପାନ ଏବଂ ସିଙ୍ଗାପୁରକୁ ଗସ୍ତ କରିବେ। କାନିମୋଝିଙ୍କ ନେତୃତ୍ୱାଧୀନ ଦଳ ସ୍ୱେନ୍, ଗ୍ରୀସ୍, ସ୍ଲୋଭେନିଆ, ଲାଟଭିଆ ଏବଂ ରୁଷ ଗସ୍ତରେ ଯିବେ। ଆତଙ୍କବାଦ ବିରୁଦ୍ଧରେ ଭାରତର ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ ବିଶ୍ୱ ସମୁଦାୟକୁ ଅବଗତ କରିବା ଲକ୍ଷ୍ୟ ନେଇ ଏହି ବହୁଦଳୀୟ ପ୍ରତିନିଧି ମଣ୍ଡଳୀ ଗଠନ କରାଯାଇଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଗତକାଲି ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଏହି ତିନୋଟି ପ୍ରତିନିଧି ମଣ୍ଡଳୀର ସଦସ୍ୟଙ୍କୁ ଅପରେସନ ସିନ୍ଦୁର ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସାଂସଦ ଶ୍ରୀକାନ୍ତ ସିନ୍ଧେ କହିଛନ୍ତି, ଆତଙ୍କବାଦୀ ଆକ୍ରମଣ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ପାକିସ୍ତାନର ପ୍ରୋହାହନ ସମ୍ପର୍କରେ ତାଙ୍କ ଦଳକୁ ସମ୍ପୂର୍ଣ୍ଣ ଅବଗତ କରାଯାଇଛି। ଅନ୍ୟ ଏକ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଉଥିବା ସାଂସଦ ସଞ୍ଜୟ ଝା କହିଛନ୍ତି, ସେମାନେ ଗସ୍ତ କରିବାକୁ ଥିବା ରାଷ୍ଟ୍ରଗୁଡ଼ିକୁ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଏ ସଂକ୍ରାନ୍ତ ଆହ୍ୱାନ ନେଇ ଭାରତର ମୁକାବିଲା ସମ୍ପର୍କରେ ଆଲୋକପାତ କରିବେ।
तैयबा का मेन हेडक्वार्टर था, उसको डिमोलिश किया, डीम इनसाइड हवनपुर तक जाकर के टेररिस्ट कैंप को खत्म किया। यहाँ हम लोग जा रहे हैं ये बताने कि पूरा दुनिया में जहाँ आतंकवाद होता है उसका जो रूट है वो पाकिस्तान है।
ବିଭିନ୍ନ ରାଜନୈତିକ ଦଳର 69 ଜଣ ସାଂସଦଙ୍କୁ ନେଇ ସାତଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଗଠନ କରାଯାଇଛି। ଆଜିଠାରୁ ଜୁନ୍ 5 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିନିଧି ମଣ୍ଡଳୀ 32ଟି ରାଷ୍ଟ୍ର ଗସ୍ତ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଅପରେସନ ସିନ୍ଦୁର ମାଧ୍ୟମରେ ଭାରତୀୟ ସଶସ୍ତ ବାହିନୀ ପାକିସ୍ତାନରେ ବହୁସଂଖ୍ୟକ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି। ଲକ୍ଷ୍ନୌରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ସିଂ କହିଛନ୍ତି, ସୀମାପାର ଆତଙ୍କବାଦ ସ୍ଥଳୀଗୁଡ଼ିକୁ ସଠିକ୍ ଭାବେ ଚିହ୍ନଟ କରାଯିବା ସହିତ ଏହାକୁ ନଷ୍ଟ କରିବା ଲକ୍ଷ୍ୟ ନେଇ ଭାରତୀୟ ସେନା ପକ୍ଷରୁ ଆକ୍ରମଣ କରାଯାଇଥିଲା।
प्रहार किया जाए, जहां सिविलियंस रहते हैं वहां पर किसी भी प्रकार का अटैक नहीं होना चाहिए। एक कुशल सर्जन की भांति भारतीय सेनाओं ने ऑपरेशन किया है और इसके लिए मैं उन्हें बहुत बहुत बधाई देता हूं।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଅପରେସନ ସିନ୍ଦୁର ଭାରତର ଆତ୍ମସମ୍ମାନ ଏବଂ ମହିଳା ଶକ୍ତିର ପ୍ରତୀକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସନ୍ଧ୍ୟାରେ ଜର୍ମାନର ଚାନ୍ସେଲର ଫେଡ୍ରିଚ୍ ମର୍ଜଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜର୍ମାନ ଚାନ୍ସେଲର ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ମର୍ଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ କରିବା ନେଇ ଉଭୟ ପକ୍ଷ ପ୍ରତିବଦ୍ଧତା ଦୋହରାଇଛନ୍ତି। ବିଭିନ୍ନ ଆଞ୍ଚଳିକ ତଥା ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବୈଷୟିକ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆତଙ୍କବାଦ ବିରୁଦ୍ଧରେ ଉଭୟ ଦେଶ ସମ୍ମିଳିତ ଉଦ୍ୟମ ନେଇ ସହମତି ପ୍ରକାଶ କରିଛନ୍ତି ବୋଲି ଶ୍ରୀ ମୋଦି ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, ଗତ 25 ବର୍ଷ ମଧ୍ୟରେ ଭାରତ ଜର୍ମାନୀ ରଣନୈତିକ ସହଭାଗିତାର ଉଲ୍ଲେଖନୀୟ ପ୍ରଗତି ଉପରେ ଉଭୟ ନେତା ମତ ବିନିମୟ କରିଛନ୍ତି। ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ କରିବା ନେଇ ଉଭୟ ନେତା ସହମତ ହୋଇଛନ୍ତି। ଚାନ୍ସେଲର ମର୍ଜଙ୍କୁ ଭାରତ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ କରିଥିବା ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଦେଶରେ ଶ୍ୱେତ ବିପ୍ଳବର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ସମବାୟ ସମିତିଗୁଡ଼ିକ ମାଧ୍ୟମରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସ୍ଥାୟୀ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି ସମବାୟ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସ୍ଥାୟୀତ୍ୱ ଏବଂ ଏହାର ବ୍ୟାପକତା ସମ୍ପର୍କିତ ଏକ ବୈଠକରେ ଅଧ୍ୟକ୍ଷତା କରି ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଏହା କହିଛନ୍ତି। ସମନ୍ୱିତ ସମବାୟ ନେଟୱର୍କ ସୃଷ୍ଟି ମାଧ୍ୟମରେ ଦୁଗ୍ଧ ଚାଷୀଙ୍କ ଆୟ ବୃଦ୍ଧି ସମ୍ଭବ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ସମବାୟ ମାଧ୍ୟମରେ ପାରସ୍କରିକ ସହଯୋଗ ଦ୍ୱାରା ନେଟୱର୍କ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସହକାର ସେ ସମୃଦ୍ଧିର ମନ୍ତ୍ରକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ସମବାୟ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ତିନୋଟି ନୂତନ ବହୁରାଜ୍ୟ ସମବାୟ ସମିତି ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି। ବୈଠକରେ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ କ୍ରିଷନପାଲ ଗୁଜର ଏବଂ ମୁରଲୀଧର ମୋହଲ ଉପସ୍ଥିତ ଥିଲେ। ଭାରତ ପାକିସ୍ତାନ ସୀମାନ୍ତ ଅଟ୍ଟାରୀ ୱାଘା ଚେକ୍ପୋଷ୍ଟଠାରେ ବିଟିଂ ରିଟ୍ରିଟ୍ ସମାରୋହ ଆଜି ସନ୍ଧ୍ୟାରୁ ସାଧାରଣ ଜନତାଙ୍କ ପାଇଁ ଉନ୍କକ୍ତ ହେବ। ଏହି ସମାରୋହ ଗତ ସନ୍ଧ୍ୟାରୁ ଆରମ୍ଭ ହୋଇଥିଲେ ମଧ୍ୟ ଏହା କେବଳ ଗଣମାଧ୍ୟମ ପାଇଁ ଉଦ୍ଦିଷ୍ଟ ରହିଥିଲା। ଫିରୋଜପୁରର ହୁସେନିୱାଲା ଏବଂ ଫାଜିଲ୍କାର ସଦିକି ସୀମା ପୋଷ୍ଟରେ ମଧ୍ୟ ବିଟିଂ ରିଟ୍ରିଟ୍ ସମାରୋହକୁ ଆଜିଠାରୁ ସାଧାରଣ ଜନତା ଉପଭୋଗ କରିପାରିବେ। ଅପରେସନ୍ ସିନ୍ଦୁରକୁ ଦୃଷ୍ଟିରେ ରଖି ଗତ 8 ତାରିଖଠାରୁ ଏହି ସମାରୋହକୁ ବନ୍ଦ ରଖାଯାଇଥିଲା। ଏହି ସମାରୋହ ସମୟରେ ଫାଟକ ବନ୍ଦ ରହିବା ସହ ଉଭୟ ପକ୍ଷ ମଧ୍ୟରେ ହାତ ମିଳାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିସହ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୌଣସି ଅବସରରେ ମିଷ୍ଟାନ୍ନ କିମ୍ବା ଉପହାର ଆଦାନ ପ୍ରଦାନ ହେବ ନାହିଁ। ବିଟିଂ ରିଟ୍ରିଟ୍ ସମାରୋହ ଜାତୀୟ ସୁରକ୍ଷା ଓ ଦେଶପ୍ରେମର ଏକ ମାର୍ମିକ ପ୍ରତୀକ ଯାହାକି ପାରମ୍ପରିକ ପତାକା ଅବତରଣ ନୀତିକୁ ଦର୍ଶାଇଥାଏ। ଖାଦ୍ୟରେ ନିଷିଦ୍ଧ ରଙ୍ଗ ସହ ଅଣ ଅନୁମତିପ୍ରାପ୍ତ ମହମ ପ୍ରଲେପକୁ ରୋକିବା ଲକ୍ଷ୍ୟ ନେଇ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଏଫ୍ଏସ୍ଏସ୍ଏଆଇ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛି। ଏଥିପାଇଁ ଆବଶ୍ୟକସ୍ଥଳେ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ ମଧ୍ୟ ପ୍ରାଧିକରଣ ଅନୁରୋଧ କରିଛି। ଏହି ସଂକ୍ରାନ୍ତ ଏକ ବିଜ୍ଞପ୍ତିରେ ଫଳ ବଜାର ଏବଂ ମଣ୍ଡିଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବାକୁ କହିଛି। ଫଳ ପାଚିବା ପାଇଁ କ୍ୟାଲ୍ସିୟମ୍ କାର୍ବାଇଡ୍ର ବହୁଳ ବ୍ୟବହାର ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପରିସ୍ଥିତି ନେଇ ପଦକ୍ଷେପ ଗ୍ରହଣ କରିବାକୁ ପ୍ରାଧିକରଣ ଆଞ୍ଚଳିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ଖାଦ୍ୟ ବ୍ୟବସାୟ କ୍ଷେତ୍ରରେ ନିର୍ଦ୍ଧାରିତ ମାନକ କାର୍ଯ୍ୟପଦ୍ଧତି ପାଳନ ସୁନିଶ୍ଚିତ କରିବାକୁ ଏଫ୍ଏସ୍ଏସ୍ଏଆଇ ପରାମର୍ଶ ଦେଇଛି। ଆବଶ୍ୟକସ୍ଥଳେ ଆଇନ ଅନୁଯାୟୀ ସମ୍ପୃକ୍ତ ବ୍ୟବସାୟୀ ତଥା ଅନୁଷ୍ଠାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରାଧିକରଣ କହିଛି। 2026 ବର୍ଷ ଲାଗି ପଦ୍ମ ପୁରସ୍କାର ନିମନ୍ତେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମନୋନୟନପତ୍ର ଆହ୍ୱାନ କରାଯାଇଛି। ଏହି ମନୋନୟନପତ୍ର ଅନ୍ଲାଇନ୍ରେ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ୍ ମାଧ୍ୟମରେ ଆସନ୍ତା ଜୁଲାଇ 31 ତାରିଖ ମଧ୍ୟରେ ଦାଖଲ କରାଯାଇପାରିବ ବୋଲି ମନ୍ତ୍ରଣାଳୟ କହିଛି। ଏ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ପୋର୍ଟାଲ୍ରେ ଦିଆଯାଇଥିବା ଫର୍ମାଟ୍ ଅନୁଯାୟୀ ମନୋନୟନପତ୍ର ସହିତ ପ୍ରତ୍ୟେକ ଆବେଦନକାରୀଙ୍କ ବିସ୍ତୃତ ବିବରଣୀ ରହିବା ଆବଶ୍ୟକ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ କଳା ସାହିତ୍ୟ ଶିକ୍ଷା କ୍ରୀଡ଼ା ଔଷଧ ସମାଜସେବା ବିଜ୍ଞାନ ଇଞ୍ଜିନିୟରିଂ ବାଣିଜ୍ୟ ଶିଳ୍ପ ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ମୁଖ୍ୟତଃ ପଦ୍ମବିଭୂଷଣ ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ଭଳି ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାରରେ ସମ୍ମାନିତ କରାଯାଇଥାଏ। 1954 ମସିହାରୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ବିଜେତାଙ୍କର ନାମ ଘୋଷଣା କରାଯାଇଥାଏ। ଏହି ପୁରସ୍କାର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ କରିଥାଏ। ଡାକ୍ତର ଏବଂ ବୈଜ୍ଞାନିକଙ୍କ ବ୍ୟତୀତ ସରକାରୀ କର୍ମଚାରୀ ଏହି ପୁରସ୍କାର ପାଇଁ ଯୋଗ୍ୟ ନୁହନ୍ତି ବୋଲି ମନ୍ତ୍ରଣାଳୟ କହିଛି। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 6 ୱିକେଟ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ବ୍ୟାଟିଂ ଆରମ୍ଭ କରି ଚେନ୍ନାଇ ନିର୍ଦ୍ଧାରିତ 20 ଓଭର୍ରେ 8 ୱିକେଟ୍ ବିନିମୟରେ 187 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଆୟୁଷ ମାହାତ୍ରେ ସର୍ବାଧିକ 43 ରନ୍ ସଂଗ୍ରହ କରିଥିଲେ। ରାଜସ୍ଥାନ ରୟାଲ୍ସ ପକ୍ଷରୁ ୟୁଧବୀର ସିଂହ ଚରଖ ଏବଂ ଆକାଶ ମଧୱାଲ ତିନୋଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ବିଜୟ ଲକ୍ଷ୍ୟକୁ ରାଜସ୍ଥାନ 17 ଓଭର ଗୋଟିଏ ବଲ୍ରେ 4 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ଦ୍ରୁତ 57 ରନ୍ ଏବଂ ସଞ୍ଜୁ ସାମସନ 41 ରନ୍ ସଂଗ୍ରହ କରିଥିଲେ। ଆକାଶ ମଧୱାଲଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ତେବେ ଉଭୟ ଦଳ ପ୍ଲେ ଅଫ୍ରେ ସ୍ଥାନ ପକ୍କା କରିପାରି ନାହାନ୍ତି। ଆଜି ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ଟାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ ଅପରେସନ୍ ସିନ୍ଦୁର ସମ୍ପର୍କରେ ଅବଗତ କରାଇବାକୁ ଆଜିଠାରୁ ଚାରୋଟି ରାଷ୍ଟ୍ରକୁ ଗସ୍ତରେ ଯିବ ପ୍ରଥମ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଭାରତ ଜର୍ମାନୀ ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଜର୍ମାନ ଚାନ୍ସେଲରଙ୍କ ସହ କଥାବାର୍ତ୍ତା କଲେ ପ୍ରଧାନମନ୍ତ୍ରୀ ସମବାୟ ସମିତିଗୁଡ଼ିକ ମାଧ୍ୟମରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସ୍ଥାୟୀ ବିକାଶ ଉପରେ ଗୁରୁତ୍ୱ ଦେଲେ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ